ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର କାମ ଆଜି ଶେଷ ହେଉଛି। ଉପରବେଳା 4 ବଜେ ପ୍ରଚାର ବନ୍ଦ କରିବା ଲାଗି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣା 11 ତାରିଖ ବେଲବୁଡ଼ା ତକ ରହିବ। ଗଣମାଧ୍ୟମ ପ୍ରସାରଣ ଟେଲିଭିଜନ ଆଉ ଡିଜିଟାଲ ପ୍ଲାଟଫର୍ମଟି ରାଜନୈତିକ ବିଜ୍ଞାପନ ଉପରେ ଭଳି କଟକଣା ଲାଗୁ କରାଯାଇଛି। ମୁକ୍ତ ଅବାଧ ଆର୍ ଶାନ୍ତି ଶୃଙ୍ଖଳାର ସହିତ ଉପନିର୍ବାଚନ ଶେଷ କରିବା ଲାଗି ପୁଲିସ ଆଉ କେନ୍ଦ୍ରୀୟ ସଶକ୍ତ ବଳକୁ ନିୟୋଜିତ କରାଯାଇଛି। ସେଡ଼େ ଉପନିର୍ବାଚନ ଲାଗି ଗଲାକାଲି 3 ମୁଖ୍ୟ ରାଜନୈତିକ ଦଳ ସହିତ ଅଲଗା ଦଳ ଆଉ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିଛନ୍। ଏବେ 11 ତାରିଖ ଦିନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଭୋଟ୍ ନିଆଯିବା ଆଉ 14 ତାରିଖ ଦିନ ଭୋଟ୍ ଗନ୍ତି ହେବାର ସହିତ ଫଳାଫଲ ବାହାରବା। ଗୁଜରାଟରେ ଏକତା ନଗର ନଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଶେ ହୋଇଥିବା ଭାରତ ପର୍ବ 2025 ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାର୍ଟି ଯୋଗ ଦେଇଛନ୍। ଏହି ଅବସରରେ ସମ୍ବୋଧିତ କରିକରି ଅଲଗା ରାଜ୍ୟର ଲୋକଙ୍କୁ କଳା ସଂସ୍କୃତି ଆଉ ଆଧ୍ୟାତ୍ମିକତାର ଭୂମି ଓଡ଼ିଶା ବୁଲି ଆସିବାରକେ ରାଜ୍ୟପାଳ ନିୟୁକ୍ତ ଦେଇଛନ୍। ରାଜ୍ୟପାଳ କହିଛନ୍, ଓଡ଼ିଶା ଏନ୍ତା ଗୋଟେ ରାଜ୍ୟ ଯେନ୍ ଇତିହାସ ଐତିହ୍ୟ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଏକାସାଙ୍ଗେ ଦେଖିବାକୁ ମିଳିଛି। ରାଜ୍ୟପାଳଙ୍କ ସହିତ ବାଚସ୍ପତି ସୁରମାପାଢ଼ୀ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଭିଲ ଉପସ୍ଥିତ ଥିଲେ। ଏଆଇ ବ୍ୟବହାର କରିକରି ଗୋଟିଏ ଜାତୀୟ ଦଳର ବିଶିଷ୍ଟ ନେତା ଆଉ ସେହି ଦଳର ଜଣେ ନିର୍ବାଚନ ବିଧାୟକଙ୍କର ବାବଦେ ଗୋଟିଏ ବିଭ୍ରାନ୍ତିକର ଫଟୋ ତିଆରି କରାଯାଇଥିବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନଜରକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଥିବା ଏହି ପୋଷ୍ଟକୁ ଯାଞ୍ଚ କରିବାର ଉତ୍ତରୁ ଏଟା ଭୁଲ ଆଉ ଭ୍ରାନ୍ତିକର ବୋଲି ଜଣାପଡ଼ିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାକୁ ଗୁରୁତର ସହିତ ନେଇକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍। ଏବେ 11 ତାରିଖ ଦିନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଭୋଟ୍ ହେବାରକୁ ଥିବାର ବେଳେ ନିର୍ବାଚନ ବାବଦ କେନ୍ସି ବିଲ୍ ଭୁଲ ସୂଚନା ଆଉ କାହାକେ ପଠାବାର ଆଗୁନୁ ତାର ସତ୍ୟତା ଯାଞ୍ଚ କରିବାର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଏବେ କାଲି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣିକୁ ବନ୍ଦ ରଖାଯାଇଛି। ଏବେ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆକୁ ଜଣାଇ ଦିଆଯିବ ବୋଲି ବିଭାଗ ତରଫରୁ କୁହାଯାଇଛି। ଏବର୍ଷର ଜନଜାତୀୟ ଗୌରବ ବର୍ଷ ଉତ୍ସବ ନଭେମ୍ବର 1-15 ତାରିଖ ତକ ସାରା ଦେଶରେ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଜନଜାତି ଉନ୍ନୟନ ଆଉ ସଂଖ୍ୟାଲଘୁ ଆଉ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ସେ 50 ନମ୍ବର ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ତାଙ୍କର ଜୀବନ ଆଉ ସଂଘର୍ଷ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ସାଙ୍ଗେ ଜନଜାତି ସମୁଦାୟଙ୍କର ବାବଦେ ଭିନ୍ନ ଭିନ୍ନ ପ୍ରଦର୍ଶନୀ ରାଜ୍ୟ ଜନଜାତି ସଂଗ୍ରହାଳୟ ଆୟୋଜନ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆଉ ମହିଳା ଶିଶୁ ବିଭାଗ ତରଫ ଏବେ 11-15 ତାରିଖ ତକ କଳିଙ୍ଗ ଷ୍ଟାଡିୟମ୍ର ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକୁତ୍ସବ 2025 କାର୍ଯ୍ୟକ୍ରମ ହେବା। ଏହି ଅବସରରେ ଶିଶୁ ଯତ୍ନ ଅନୁଷ୍ଠାନର ଛୁଆମାନଙ୍କର କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାମାନ କରାଯିବା। ଆକାଶବାଣୀ ତରଫ 67 ନମ୍ବର ସଙ୍ଗୀତ ସମ୍ମିଳନୀ ଭୁବନେଶ୍ୱର ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ ଗଲାକାଲି ହୋଇଯାଇଛି। ପ୍ରସାର ଭାରତୀ ଆଉ କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ମିଳିତ ସହଯୋଗତି ହୋଇଥିବା କାର୍ଯ୍ୟକ୍ରମଟି ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମଡ଼ିଆ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ମଡ଼ିଆର ପୁଷ୍ଟିକର ଗୁଣ ଆର୍ ସ୍ୱାସ୍ଥ୍ୟ ଲାଗି ଉପକାରିତା ବାବଦେ କହିଥିଲେ। ଏହି ଅବସରରେ ଚାଷୀମାନଙ୍କୁ ଚାଷରେ ଭିନ୍ ଭିନ୍ କିସମ ବ୍ୟବହାର କୃଷି ଅଧିକାରୀମାନେ ସୂଚନା ଦେଇଥିଲେ। ବୌଦ୍ଧ ଟାଉନହଲ ଗଲାକାଲି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ହୋଇଯାଇଛି। କଣ୍ଟମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଛୁଆମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାର ଦିଗେ ସୁରଭି ଗୋଟିଏ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍। କାର୍ଯ୍ୟକ୍ରମ ଆରମ୍ଭ ବନ୍ଦେ ମାତରମର 150 ନମ୍ବର ପୂର୍ତ୍ତି ପାଳନ ଅବସରରେ ସାମୁହିକ ଗାନ କରାଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର 53 ନମ୍ବର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗଲାକାଲି ଝାରସୁଗୁଡ଼ା ଓଏସ୍ଏବି ଖେଲପଡ଼ିଆନ ଉଦ୍ଯାପିତ ହୋଇଛି। ବିଶ୍ୱବିଦ୍ୟାଳୟର ଅଧୀନ ଥିବା 60 ନୁ ଅଧିକା କଲେଜର 400 ନୁ ଅଧିକା ଖେଳାଳି ଭାଗ ନେଇଥିଲେ। ରାଜ୍ୟକେ ଉତ୍ତର ଦିଗକୁ ସୁଖା ପବନ ଆସୁଥିବାରୁ ଏବେ 2-3 ଦିନ ଭିତରେ ରାତି ସବୁ କମ୍ ତାପମାତ୍ରା 3-4 ଡିଗ୍ରୀ କମ୍ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ରାଜ୍ୟର ଭିତରିଆ ଇଲାକା ସହିତ ପଶ୍ଚିମ ଓଡ଼ିଶାର କେତେ ଜାଗାରୁ କୁହୁଡ଼ି ଦେଖାଦେଇଛି। ଏବେ 12 ତାରିଖ ତକ ରାଜ୍ୟ ପାଗ ସୁଖା ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆଞ୍ଚଳିକ ଖବର ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।